ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଇଜେ ଧାନ ସଂଗ୍ରହ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଏବତକ 9 ଜିଲ୍ଲାନ ଚାଲିଛି ଧାନ କିଣା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ବ୍ୟାଡମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟରକେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଆଇବା 16 ଦିନ ଭୁବନେଶ୍ୱର ହେବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି। ଆଉ ପୁରୀ ଶ୍ରୀମନ୍ଦିର ଚାଲିଛେ ମହାପୁରୁଙ୍କର ବନକ ଲାଗି ନୀତି। ଏଥର ପୁରା ଖବର। ରାଜ୍ୟ ନୂଆ ସରକାରକେ ଆଜି 6 ପୁରିଛେ। ଇଉଧେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଇଜେ ଧାନ ସଂଗ୍ରହ କାର୍ଯ୍ୟକ୍ରମର ସମୀକ୍ଷା କରିକରି କହିଛନ୍ତି ଯେ 800 ଇନ୍ପୁଟ୍ ସାହାଯ୍ୟ ଧାନ ଘିନ୍ବାର କାର୍ଯ୍ୟକ୍ରମଥି ରାଜ୍ୟର 17 ଅଧିକା ଚାଷୀ ଲାଭ ପାଇବେ। ଏହାଦେ ବରଗଡ଼, ନୂଆପଡ଼ା, କଳାହାଣ୍ଡି, ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା, ନବରଙ୍ଗପୁର, ସୁବର୍ଣ୍ଣପୁର ଆର୍ କୋରାପୁଟ ଜିଲ୍ଲାନ ଧାନ ଘିନା ମୂଲ ହୋଇଛେ। ଆଜତକି 9 ଜିଲ୍ଲାନ 37,079 ଜନ ଚାଷୀ 1,81,196 ମେଟ୍ରିକ୍ ଟନ୍ ଧାନ ବିକିଛନ୍। ଏ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଭାବେ 323,73,00,000 ଟଙ୍କା ଆର୍ ଇନ୍ପୁଟ୍ ସହାୟତା ଭାବେ 112,61,00,000 ଟଙ୍କା ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ବ୍ୟାଡମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟରର ଆଜି ଉଦ୍ଘାଟନ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଇଜେ ତାଙ୍କର ସରକାର ଆସବା ଋତୁରୁ କ୍ରୀଡ଼ାର ଭିତ୍ତିଭୂମି ଆର୍ ଖେଳାଳିମାନଙ୍କୁ ତହକାବାର ଲାଗି ଭିନ୍ ଭିନ୍ ପଦକ୍ଷେପ ନିଆଯାଇଛନ୍। ସେନ୍ତା ଦେଶେ ବ୍ୟାଡମିଣ୍ଟନ ଖେଲ୍ ଆର୍ ଖେଳାଳିମାନଙ୍କର ବିକାଶଥି ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ୍ ଇଣ୍ଡିଆର ବଡ଼ ଭୂମିକା ରହିଛି। ଆମର ବ୍ୟାଡମିଣ୍ଟନ ଖେଳାଳିମାନେ ଅଲିମ୍ପିକ୍ ଆର୍ ଭିନ୍ ଭିନ୍ ଆନ୍ତର୍ଜାତିକ ମ୍ୟାଚ୍ଥି ଖେଲିକରି ପଦକ ଜିତିକରି ଗୌରବ ଆନିଛନ୍ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍। ଏ କାର୍ଯ୍ୟକ୍ରମଥି ଭାରତ ବ୍ୟାଡମିଣ୍ଟନ ସଂଘର ସଭାପତି ତଥା ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆର୍ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି କଟକ ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ଲାଗି 30 ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ ଇଆର୍ଏସ୍ଏସ୍ ଗାଡ଼ି ଲୋକାର୍ପଣ କରିଛନ୍। ଇ ଗାଡ଼ି ସବୁ ଜରୁରୀ ପରିସ୍ଥିତି ପୁଲିସ୍କେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାର ଲାଗି ସାହାଯ୍ୟ କର୍ବା। 30 ଗାଡ଼ି ଭିତରୁ 22 ଗାଡ଼ି ଭୁବନେଶ୍ୱର ସହରେ ଚାଲ୍ବା ଆର୍ 8 କଟକ ସହରେ କାମ କର୍ବା। ପୁଲିସ୍ କମିଶନରେଟ୍ କାର୍ଯ୍ୟାଳୟନ ହୋଇଥିବାର ଉଦ୍ଘାଟନୀ କାର୍ଯ୍ୟକ୍ରମଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ ଯେ ଇ ଗାଡ଼ିମାନେ ସାଧାରଣ ଗାଡ଼ି ନୁହେଁ, ଇଟା ସବୁ ସୁରକ୍ଷା ରଥ ଆଏ। ଇ ଗାଡ଼ି ଗଡ଼ବାର ସହିତ ଲୋକେ ନ୍ୟାୟ ପାଇବେ ଆର୍ ସେମାନଙ୍କର ଆତ୍ମବିଶ୍ୱାସ ବଢ଼୍ବା ବୋଲି ଶ୍ରୀ ମାଝି କହିଛନ୍। ଇ ଅବସରରେ ପୁଲିସ୍ ବାହିନୀକେ ଆହୁରି ବର୍କସ୍ କର୍ବାର୍ ଲାଗି ଗୃହ ବିଭାଗଟି ପାଖାପାଖି 10,000 ପଦବୀ ପୂରଣ କର୍ବାର୍ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍। ଖାଲି ଥିବା 2,416 ପଦବୀ ଆର୍ ନୂଆ 2,584 ପଦବୀ ସାଙ୍ଗେ 5,000 ଗୃହରକ୍ଷୀ ପଦବୀ ପୂରଣ କର୍ବାର୍ ଲାଗି ମୁଖ୍ୟମନ୍ତ୍ରୀ କହିଛନ୍। ସେ ଆହୁରି କହିଛନ୍ ଯେ ଇତାର୍ ସାଙ୍ଗେ ଗୃହରକ୍ଷୀମାନଙ୍କର ଦିନିକିଆ ଭତ୍ତା ବଢ଼୍ବାର୍କେ ସରକାରୀ ସ୍ତରଥି ନିଷ୍ପତ୍ତି ନିଆଯାଇଛେ। ଆଇବା 16 ସୋମବାର ଦିନ ଭୁବନେଶ୍ୱର ୟୁନିଟ୍ 5 ଥିବାର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ପ୍ରକୋଷ୍ଠଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେବା। ଗଲା ଅକ୍ଟୋବର ମାସର 28 ମୁଖ୍ୟମନ୍ତ୍ରୀଙ୍କୁ ଭେଟିକରି ଅଭିଯୋଗ କର୍ବାର୍ ଲାଗି ଯେନ୍ମାନେ ଆଘନୁ ପଞ୍ଜୀକରଣ କରିଥିଲେ, ଏ ଶୁଣାଣି ଖାଲି ସେମାନଙ୍କ ଲାଗି ଆଏ ଆର୍ ଇଥିର୍ଲାଗି ଫେର୍ଘାଏ ପଞ୍ଜୀକରଣ କର୍ବାର୍କେ ନାଇଁ ପଡ଼େ। ଏ ବାବଦେ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛେ। ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିନ 3 ଧରିକରି ଚାଲିଥିବାର ଇଣ୍ଟରନ୍ୟାସନାଲ୍ ବିଚ୍ ଆଣ୍ଡ ଓସନ୍ ସ୍ପୋର୍ଟସ୍ କାର୍ନିଭାଲ୍ ଆଜି ଉଦ୍ଯାପିତ ହୋଇଛି। ଇଉଧେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇକରି ଆଗ୍କେ ସାମୁଦ୍ରିକ କ୍ରୀଡ଼ା ପ୍ରତିଯୋଗିତାକେ ଓଡ଼ିଶାନେ ଲୋକପ୍ରିୟ କର୍ବାର୍ ସାଙ୍ଗେ ଅତ୍କାନୁ ଅତ୍କା କ୍ରୀଡ଼ାବିତ୍ ସୃଷ୍ଟି କର୍ବାର୍ ଲାଗି ଆହ୍ୱାନ ଦେଇଛନ୍। 2032 ଅଲିମ୍ପିକ୍ସ ଥି ବିଚ୍ ଆଣ୍ଡ ଓସନ୍ ସ୍ପୋର୍ଟସ୍ ଜାଗା ପାଇଥିବାର ବେଳେ ଏବେଠାନୁ ରାଜ୍ୟର ପ୍ରସ୍ତୁତି ମୂଲ କର୍ବାର ଜରୁରୀ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍। ସେନ୍ତା ସମୁଦ୍ରଖଣି ଇଲାକାନ ଲୋକଙ୍କର ଜୀବନ ବଞ୍ଚାଉଥିବାର ମତ୍ସ୍ୟଜୀବୀମାନଙ୍କର ପ୍ରୋତ୍ସାହନ ଲାଗି ସବୁ ସହଯୋଗ କରାଯିବା ବୋଲି ମନ୍ତ୍ରୀ କହିଛନ୍। ଦେଶେ ଦୁର୍ଘଟଣାଥି ପଡ଼ୁଥିବା ଲୋକମାନଙ୍କ ଲାଗି ନଗଦବିହୀନ ଚିକିତ୍ସା ଯୋଜନା ଖୁବ୍ ଜଲ୍ଦି ମୂଲ କରାଯିବା ବୋଲି କେନ୍ଦ୍ର ସଡ଼କ ପରିବହନ ଆର୍ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍। ଆଜି ଲୋକସଭାନ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ମନ୍ତ୍ରୀ କହିଛନ୍ ଯେ ଇହାଦେ 6 ରାଇଜେ ଚାଲିଥିବାର ଯୋଜନାକେ ଖୁବ୍ ଜଲ୍ଦି ଉତ୍ତରପ୍ରଦେଶରୁ ମୂଲ କରାଯିବା ଆର୍ ପଛେ ଇତାକେ ସାରା ଦେଶେ ଲାଗୁ କରାଯିବା। ଏ ଯୋଜନା ଅଧୀନ ସଡ଼କ ଦୁର୍ଘଟଣାଥି ପଡ଼ୁଥିବା ଲୋକମାନଙ୍କୁ ପାଖାପାଖି 1.5 ଲକ୍ଷ ଟଙ୍କା ତକ୍ ନଗଦବିହୀନ ଚିକିତ୍ସାର ସୁବିଧା ଯୋଗାଇ ଦିଆଯିବା। ବଢ଼ୁଥିବା ସଡ଼କ ଦୁର୍ଘଟଣା ଲାଗି ଚିନ୍ତା ବ୍ୟକ୍ତ କରିକରି ମନ୍ତ୍ରୀ ଶ୍ରୀ ଗଡ଼କରୀ ଜିଲ୍ଲା ସ୍ତରୀୟ ଦୁର୍ଘଟଣା ପ୍ରତିରୋଧ ସମିତି ଗଠନ କରିବା ଲାଗି ସଭ୍ୟମାନଙ୍କୁ ଅନୁରୋଧ କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିର ମକ୍ସିର ମାସର ଉଜ୍ଜଲପ୍ରଖର ଦ୍ୱାଦଶୀ ତିଥି ଆଜି ବିଗ୍ରହମାନଙ୍କର ବନକ ଲାଗି ନୀତି ଚାଲିଛେ। ଏଥିଲାଗି ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ଋତୁରୁ ସଞ୍ଜର 6 ବଜେନୁ ମହାପ୍ରଭୁମାନଙ୍କର ଦର୍ଶନ ବନ୍ଦ ରହିଛେ। ହେଲେ ଏହି ନୀତି ସର୍ବା ଋତୁରୁ ମହାପ୍ରଭୁମାନଙ୍କର ମହାସ୍ନାନ କରାଯିବା ଆର୍ ସର୍ବସାଧାରଣ ଦର୍ଶନ ମୂଲ ହେବା। ଆଜି ପବିତ୍ର ମକ୍ସିର ମାସର ଉଜ୍ଜଲପ୍ରଖର ଦ୍ୱାଦଶୀ ତିଥି। ଆଜିର ଦିନେ ମା' ଯଶୋଦା ତାଙ୍କର ପୁଅ ଶ୍ରୀକୃଷ୍ଣଙ୍କ ଲାଗି ଭିନ୍ ଭିନ୍ ପ୍ରକାରର ବ୍ୟଞ୍ଜନ ତିଆରି କରିଥିଲେ। ଏ ଅବସରରେ ଆଜି ପୁରୀର ଗୌରବିହାର ଆଶ୍ରମଠାରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଉଛି। ଦିନବେଳା ରାଧାକୃଷ୍ଣଙ୍କଠାରେ ପାଖାପାଖି 851 ପ୍ରକାରର ବ୍ୟଞ୍ଜନ ଭୋଗ ଲଗାଯାଇଥିଲା। ଏତ୍କି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରବାର୍ଥି ପୁରୀର ଏ ଆଶ୍ରମର ବହୁତ ନାଁ ରହିଛି। ସେନ୍ତା ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସହିତ ବୀର ମହାରାଜପୁର ଅନ୍ତର୍ଗତ ବଡ଼ଖମାର ଗାଁର ଶ୍ୟାମସୁନ୍ଦର କୁଞ୍ଜ କୁଟୀର୍ଣ୍ଣ ଆଜି ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଯାଇଛି। ଖମାର ମଠର ଆରାଧ୍ୟ ରାଧାକୃଷ୍ଣଙ୍କ ପାଖେ 156 ପ୍ରକାର ବ୍ୟଞ୍ଜନ ଭୋଗ ଲଗାଯାଇଥିଲା। ଏ ଅବସରରେ ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା। ସମ୍ବଲପୁର ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜନ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ 2024 ଅନୁଷ୍ଠିତ ହୋଇଯାଇଛି। ଇଥି ଜିଲ୍ଲାର ଭିନ୍ ଭିନ୍ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇକରି ନିଜର ପ୍ରତିଭା ଦେଖାଇଛନ୍। ନେହେରୁ ଯୁବକେନ୍ଦ୍ର ଆର୍ ଭାରତ ବିକାଶ ତରଫୁ ହୋଇଥିବାର କାର୍ଯ୍ୟକ୍ରମର କୃତି ଛାତ୍ରଛାତ୍ରୀ ରାଜ୍ୟସ୍ତରକେ ମନୋନୀତ ହେବେ। ଇଥି ଆଜି ଚିତ୍ରାଙ୍କନ ବିତର୍କ ନାଚ ପ୍ରତିଯୋଗିତା ହୋଇଥିଲା। ଏ କାର୍ଯ୍ୟକ୍ରମକେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ଉଦ୍ଘାଟନ କରିଥିଲେ। ହାତୀମାନଙ୍କର ସୁରକ୍ଷା ଆର୍ ସଂରକ୍ଷଣ ଲାଗି ସେଭ୍ ଏଲିଫେଣ୍ଟ ଫାଉଣ୍ଡେସନ ଲଗାତାର ଚେଷ୍ଟା ଜାରି ରଖୁ ବୋଲି ଜଙ୍ଗଲ ପରିବେଶ ଆର୍ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍। ସେଭ୍ ଏଲିଫେଣ୍ଟ ଫାଉଣ୍ଡେସନର ସ୍ୱର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ପରିବର୍ତ୍ତିତ ପରିସ୍ଥିତିରେ ହାତୀ ସଂରକ୍ଷଣ ଆହ୍ୱାନପୂର୍ଣ୍ଣ ଶୀର୍ଷ କର୍ମଶାଳାଥି ଯୋଗ ଦେଇକରି ମନ୍ତ୍ରୀ କହିଛନ୍ ଯେ ହାତୀମାନଙ୍କର ସୁରକ୍ଷା ନିରାପତ୍ତା ଆର୍ ସଂରକ୍ଷଣ ଲାଗି ବନ ବିଭାଗକେ ସାହାଯ୍ୟ କରିବାର ଉଦ୍ଦେଶ୍ୟ ସେଭ୍ ଏଲିଫେଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ ସ୍ଥାପନା କରାଯାଇଥିଲା। ନୂଆପଡ଼ା ଜିଲ୍ଲା କେଶରାଜପୁର ଆଦର୍ଶ ବିଦ୍ୟାଳୟଠାରେ ଆଜି ଖାଦ୍ୟ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ମଟାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀମାନେ ଭିନ୍ ଭିନ୍ ରକମର ଖାଇବାର ଦର ପ୍ରଦର୍ଶିତ କରିଥିଲେ। ନୂଆପଡ଼ା ଜିଲ୍ଲାର ଖଡ଼ିଆଲଠାରେ ଥିବା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟନ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ବାବଦେ ଗୋଟିଏ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାଥି ବିଦ୍ୟୁତ୍ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସତ୍ୟବ୍ରତ ପଣ୍ଡା ଯୋଗ ଦେଇକରି ସବୁଜ ଶକ୍ତିର ଆଧାରଥି ସୌରଶକ୍ତିର ବ୍ୟବହାର କରିକରି ନିଜେ ଆର୍ ନିଜର ଦେଶକେ ସୁରକ୍ଷା ଦେବାର ଦିଗେ ସହାୟକ ହେବା ବୋଲି କହିଥିଲେ। ବୌଦ୍ଧ ଜିଲ୍ଲାର ଏଏନ୍ଏମ୍ ତାଲିମ କେନ୍ଦ୍ରନ ଆଜି ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଗୋଟିଏ ଯୋଗ ଶିବିର ଉଦ୍ଘାଟନ କରିଛନ୍। ଏହି ଶିବିରଟି ଅତିଥିମାନେ ଯୋଗ ଦେଇକରି ଅଷ୍ଟାଙ୍ଗ ଯୋଗ ଅଭ୍ୟାସ କରବାନୁ ଶରୀରଥି ଥିବାର ଅଷ୍ଟଚକ୍ରକେ ସକ୍ରିୟ ରଖାଯାଇପାରବା ବୋଲି କହିଛନ୍। ଏହି କାର୍ଯ୍ୟକ୍ରମଟି ଏଏନ୍ଏମ୍ ତାଲିମ କେନ୍ଦ୍ରନ ପଢ଼ୁଥିବା ଛାତ୍ରୀ ଆର୍ ସ୍ୱାସ୍ଥ୍ୟ ବିଭାଗନ କାମ କରୁଥିବାର ସବୁ ଅଧିକାରୀ ଆର୍ କର୍ମଚାରୀ ଯୋଗ ଦେଇକରି ଯୋଗାଭ୍ୟାସ କରିଥିଲେ। ବୌଦ୍ଧ ଗୀତା ପରିବାର ତରଫୁ ଶ୍ରୀ ଚନ୍ଦ୍ରଚୂଡ଼ ମନ୍ଦିର ଆର୍ ମହାନଦୀ ଆଲତିଘାଟ ପରିସନ୍ନ ଗୀତା ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଇଥି ସହରର ଭିନ୍ ଭିନ୍ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇକରି ଗୀତା ଆବୃତ୍ତି କରିଥିଲେ। ଏ ଅବସରରେ ସବୁ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଲାଗି ଆରମ୍ଭ ହେବାରକେ ଥିବାର ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଇ ମାସ 31 ତାରିଖନୁ ମୂଲ ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍। ଶ୍ରୀ ମାଝୀ କହିଛନ୍ ଯେ ମାଧୋ ସିଂଙ୍କର ଶହୀଦ ଦିବସଟି ତାଙ୍କର ଜନ୍ମସ୍ଥାନ ବରଗଡ଼ନୁ ଏ ଯୋଜନା ମୂଲ ହେବା। ରାଜ୍ୟରେ ଶୀତର ପ୍ରଭାବ ଫିର୍ଘା ବଢ଼ିଛି। ଗଲାକାଲି 13 ସହର ରାତିର ସବୁନୁ କମ୍ ତାପମାତ୍ରା 15 ଡିଗ୍ରୀନୁ ତଲେ ରହିଥିଲା। ଝାରସୁଗୁଡ଼ାର ସର୍ବନିମ୍ନ ତାପମାତ୍ରା 10.8 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବାର ବେଳେ କେନ୍ଦୁଝରନ 12.4 ଆର୍ ଦାରିଙ୍ଗବାଡ଼ିନ 13.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ରାଜ୍ୟ ଧାନ ସଂଗ୍ରହ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଏପତକ 9 ଜିଲ୍ଲାନ ଚାଲିଛି ଧାନଘିନା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ବ୍ୟାଡମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟରକେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଆଇବା 16 ତାରିଖ ଦିନ ଭୁବନେଶ୍ୱର ହେବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି। ଆଉ ପୁରୀ ଶ୍ରୀମନ୍ଦିର ଚାଲିଛି ମହାପୁରୁଙ୍କର ବନକ ଲାଗି ନୀତି। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।